ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସମ୍ବିଧାନ ନିର୍ବାଚନ କମିଶନକୁ ମତଦାତା ସୂଚୀ ପ୍ରସ୍ତୁତ କରିବାର ଅଧିକାର ପ୍ରଦାନ କରିଥାଏ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଲୋକସଭାରେ ନିର୍ବାଚନୀ ସଂସ୍କାର ଉପରେ ଜାରି ରହିଛି ଆଲୋଚନା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ପ୍ରୋହାହିତ କରିବା ପାଇଁ ଆଗାମୀ 5 ବର୍ଷରେ ପ୍ରତିଷ୍ଠା ହେବ 50,000 ଅଟଳ ଟିଙ୍କରିଂ ଲ୍ୟାବ। ନ୍ୟାୟ ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମସିଦ୍ଧ ଅଧିକାର, ମାନବ ଅଧିକାର ଦିବସ ଅବସରରେ କହିଲେ ରାଷ୍ଟ୍ରପତି। ମହାନଦୀ ଜଳ ବିବାଦ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର ଏବଂ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା। ଲୋକସଭାରେ ଆଜି ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ଜାରି ରହିଛି। ଆଲୋଚନାରେ ଭାଗ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ସମ୍ବିଧାନ ନିର୍ବାଚନ କମିଶନକୁ ମତଦାତା ସୂଚୀ ପ୍ରସ୍ତୁତ କରିବାର ଅଧିକାର ପ୍ରଦାନ କରିଥାଏ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ। ମତଦାତା ସୂଚୀର ଶୁଦ୍ଧିକରଣ ପାଇଁ ଏସ୍ଆଇଆର୍ର ବ୍ୟବହାର କରାଯାଇଥାଏ ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶରେ ପ୍ରଥମଥର ପାଇଁ 1952 ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଏସ୍ଆଇଆର୍ ହୋଇଥିଲା। 2004 ପରେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଶ୍ରୀ ଶାହା ସ୍ୱଷ୍ଟ କରିଛନ୍ତି ନିର୍ବାଚନ କମିଶନ ସରକାରଙ୍କ ଅଧୀନରେ କାର୍ଯ୍ୟ କରନ୍ତି ନାହିଁ।
मान्यवर मेरा बहुत स्पष्ट मत है कि एसआईआर पर इस सदन पे चर्चा नहीं हो सकती, क्योंकि गहन पुनः निरीक्षण की जिम्मेदारी भारत के चुनाव आयोग की। भारत का चुनाव आयोग और चुनाव आयुक्त ये सरकार के तहत काम नहीं करते। खड़े किए जाएंगे तो इसका जवाब कौन देगा।
ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନର ଭାବନାକୁ ପ୍ରୋହାହିତ କରିବା ପାଇଁ ସରକାର ଆଗାମୀ 5 ବର୍ଷରେ ସରକାରୀ ସ୍କୁଲ୍ଗୁଡ଼ିକରେ 50,000 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ନବସୃଜନକୁ ପ୍ରୋହାହିତ କରିବା ପାଇଁ ବିଦ୍ୟାଳୟଗୁଡ଼ିକରେ 10,000 ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ଆଗାମୀ ବର୍ଷଗୁଡ଼ିକରେ ଦେଶରେ ଶିକ୍ଷା ପ୍ରଯୁକ୍ତିବିଦ୍ୟା ଚାଳିତ ହେବ। ଭାରତ ନେଟ୍ କେନ୍ଦ୍ରୀୟ ଯୋଜନାରେ 60% ହାଇସ୍କୁଲ୍ରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରଡ୍ବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
विद्यार्थियों में कैपेसिटी बढ़े, स्किल बढ़े, वो इनोवेशन की ओर जाए। अटल टिंकरिंग लैब की एक सक्सेसफुल प्रयोग देश की 10,000 स्कूलों में हुई है। उसी सफलता को आगे देखते हुए प्रधानमंत्री जी ने उसको और एक बृहत आकार देने के निर्णय किया। आने वाले 5 साल में 50,000 अटल टिंकरिंग लैब सरकारी स्कूलों में खुलने की व्यवस्था की गई। डिस्ट्रिक्ट इंस्टीट्यूट ऑफ एलिमेंट्री टीचर्स कैपेसिटी के लिए उसको लगभग एक आधुनिकीकरण का भारत सरकार आर्थिक मदद लगभग सभी डायट्स को देने की व्यवस्था की है।
ପ୍ରତ୍ୟେକ ବ୍ୟକ୍ତିର ମୌଳିକ ସ୍ୱାଧୀନତା ଓ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱବ୍ୟାପୀ ମାନବ ଅଧିକାର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବ ଅଧିକାର ଆମର ଦୈନନ୍ଦିନ ଆବଶ୍ୟକତା। ଏହି ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଭାରତରେ କେବଳ ମାନବ ଅଧିକାରର ସୁରକ୍ଷା କରାଯାଏ ନାହିଁ, ବରଂ ଏହାକୁ ଉତ୍ସବ ଭାବରେ ପାଳନ କରାଯାଇଥାଏ। ଶ୍ରୀମତୀ ମୁର୍ମୁ କହିଛନ୍ତି ଲୋକଙ୍କ ମର୍ଯ୍ୟାଦା ରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବା ଉଚିତ ନୁହେଁ, ସମସ୍ତଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ସରକାର ଦୃଷ୍ଟି ଦେଉଛନ୍ତି। ମାନବାଧିକାର ଦିବସ ଏକ ନ୍ୟାୟପୂର୍ଣ୍ଣ, ସମାନତାବାଦୀ ଏବଂ କରୁଣାମୟ ସମାଜ ଗଠନ ଲାଗି ପୃଷ୍ଠଭୂମି ନିର୍ମାଣ କରିଥାଏ। ନ୍ୟାୟ ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କର ଜନ୍ମସିଦ୍ଧ ଅଧିକାର ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତର ପ୍ରମୁଖ ସାଂସ୍କୃତିକ ଓ ପୌରାଣିକ ପର୍ବ ଦୀପାବଳିକୁ ସଂଯୁକ୍ତ ରାଷ୍ଟ୍ର ସଂସ୍ଥା ୟୁନେସ୍କୋ ମାନବତାର ବିରଳ ସାଂସ୍କୃତିକ ଐତିହ୍ୟର ପ୍ରତିନିଧି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଏହି ବିଷୟ ଘୋଷଣା କରି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ଏକ ଜୀବନ୍ତ ଐତିହ୍ୟ ଭାବେ ଦୀପାବଳି ଆମ ସଂସ୍କୃତିର ଏକ ମହାନ ପର୍ବ ବୋଲି ଶ୍ରୀ ଶେଖାୱତ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପର୍ବ ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଦୀପାବଳି ଦେଶର ସଂସ୍କୃତି ଓ ଲୋକ ପରମ୍ପରା ସହ ଅତ୍ୟନ୍ତ ନିବିଡ଼ ଭାବେ ଜଡ଼ିତ। ଏହା ଆମ ସଭ୍ୟତାର ଆତ୍ମା, ପ୍ରକାଶ ଓ ଧାର୍ମିକ ମନୋଭାବର ପ୍ରତୀକ। ୟୁନେସ୍କୋର ଏହି ମାନ୍ୟତା ଫଳରେ ବିଶ୍ୱସ୍ତରରେ ଆଲୋକର ପର୍ବ ଦୀପାବଳିର ଆହୁରି ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦର ଜଟିଳତା ଓ ଭାବପ୍ରବଣତାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ବିଭିନ୍ନ ଦିଗ ସମ୍ବନ୍ଧରେ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ। ଏହାସହ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଜାରି ରହିଥିବା ପ୍ରୟାସଗୁଡ଼ିକୁ ଉଚ୍ଚସ୍ତରୀୟ କମିଟି ଆବଶ୍ୟକ ନୀତିଗତ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ଜଣାପଡ଼ିଛି। କମିଟିରେ ମନ୍ତ୍ରୀ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର, ସୋଫିଆ ଫିରଦୋସ ପ୍ରମୁଖ ସଦସ୍ୟ ଅଛନ୍ତି। ବେଆଇନ କଫ୍ ସିରପ୍ ଚୋରାଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଗତ କିଛିଦିନ ମଧ୍ୟରେ ପୁଲିସ୍ ପକ୍ଷରୁ 61 ମାମଲା ରୁଜୁ କରାଯିବା ସହ ମୋଟ 73,181 ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ୍ ସିରପ୍ ଜବତ କରାଯାଇଛି। କାରବାରରେ ସମ୍ପୃକ୍ତ 181 ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏ କ୍ଷେତ୍ରରେ ନିୟୋଜିତ ସ୍ୱତନ୍ତ୍ର ଟାସ୍କଫୋର୍ସର ସଫଳତାକୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ 18ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। 7 ଦିନ ଧରି ଚାଲିବାକୁ ଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ହିତାଧିକାରୀଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା ଓ ସଚେତନତା ବୃଦ୍ଧି କରିବା। ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଦ୍ୱାରା ଆୟୋଜିତ ଏହି ମେଳାରେ 130 ଷ୍ଟଲ୍ ଖୋଲାଯିବା ସହ 260 ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ନିର୍ବାଚନ ସାକ୍ଷରତା କ୍ଲବ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ସାକ୍ଷରତା କ୍ଲବର କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲା। ଏଥିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାମାନଙ୍କ ପାଇଁ ଡିଜିଟାଲ୍ ଅପରାଧ ଓ ଘରୋଇ ହିଂସା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାମାନଙ୍କର ଶିକ୍ଷା, ସାମାଜିକ ବିକାଶ, ଆତ୍ମନିର୍ଭରଶୀଳତା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମନୋନୀତ ବରିଷ୍ଠ ମହିଳାମାନଙ୍କୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମ୍ବର୍ଦ୍ଧିତ କରିଥିଲେ। ବୌଦ୍ଧ ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ 2025 ପାଳିତ ହୋଇଯାଇଛି। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଲିଙ୍ଗଭିତ୍ତିକ ହିଂସା ନିବାରଣ ସଚେତନତା ପକ୍ଷ ପାଳିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଲିଙ୍ଗଭିତ୍ତିକ ହିଂସା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଭୂ ସମ୍ପଦ ସଚେତନତା ଓ ଏଲ୍ଆର୍ଆଇ ଯାତ୍ରା ଉଦ୍ଯାପିତ ହୋଇଯାଇଛି। ଓଡ଼ଗାଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୈଜ୍ଞାନିକ ପ୍ରଣାଳୀରେ ସମନ୍ୱିତ ଚାଷର ବିକାଶ କରାଯିବା ଉପରେ ବୈଜ୍ଞାନିକମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଆୟୋଜିତ ବିଶ୍ୱ ଶୌଚାଳୟ ଦିବସ ଅଭିଯାନ ଉଦ୍ଯାପିତ ହୋଇଯାଇଛି। 22 ଦିନ ଧରି ଚାଲିଥିବା ଏହି ଅଭିଯାନରେ ଜିଲ୍ଲାର ମୋଟ 13 ବ୍ଲକର ଗ୍ରାମଗୁଡ଼ିକରେ ପରିମଳ ସ୍ୱଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ଧାନ ଚାଷ ବଦଳରେ ସମନ୍ୱିତ କୃଷିକୁ ପ୍ରାଧାନ୍ୟ ଦେବା ସହ ଜୈବ ପ୍ରଣାଳୀର ପ୍ରୟୋଗ କରିବା ଉପରେ ମେଳାରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ କରାଯାଇଛି। ଗଞ୍ଜାମ ଜିଲ୍ଲା ମାନବାଧିକାର ମିଶନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକାରରୁ ବଞ୍ଚିତ ଲୋକମାନଙ୍କ ପାଇଁ ସହାୟତା ପ୍ରଦାନ କରିବା ଆମର ଦାୟିତ୍ୱ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଜିଲ୍ଲାର ଛତ୍ରପୁର ଉପକାରବାରରେ ଏବଂ ଛତ୍ରପୁର ତାଲୁକ ଆଇନସେବା କମିଟି ପକ୍ଷରୁ ମାନବ ଅଧିକାର ଦିବସ ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ 2025-26 ଶିକ୍ଷାବର୍ଷ ପାଇଁ ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଲିବଲ, ଫୁଟବଲ, କ୍ରିକେଟ୍ ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସମ୍ବିଧାନ ନିର୍ବାଚନ କମିଶନଙ୍କୁ ମତଦାତା ସୂଚୀ ପ୍ରସ୍ତୁତ କରିବାର ଅଧିକାର ପ୍ରଦାନ କରିଥାଏ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଲୋକସଭାରେ ନିର୍ବାଚନୀ ସଂସ୍କାର ଉପରେ ଜାରି ରହିଛି ଆଲୋଚନା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଆଗାମୀ 5 ବର୍ଷରେ ପ୍ରତିଷ୍ଠା ହେବ 50,000 ଅଟଳ ଟିଙ୍କରିଂ ଲ୍ୟାବ୍। ନ୍ୟାୟ ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମସିଦ୍ଧ ଅଧିକାର, ମାନବ ଅଧିକାର ଦିବସ ଅବସରରେ କହିଲେ ରାଷ୍ଟ୍ରପତି। ମହାନଦୀ ଜଳ ବିବାଦ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର। ଏବଂ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।